ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 24 ତାରିଖ ଦିନ ଆସିବେ ଓଡ଼ିଶା। ଟେଲିକମ୍ ଆର୍ ଆନୁଷଙ୍ଗିକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଥି ଭାରତ ପୃଥିବୀର ଗୋଟେ ସଫଳ ରାଷ୍ଟ୍ର କହିଲେ ପ୍ରଧାନମନ୍ତ୍ରୀ। ଖରିଫ ଋତୁ ଲାଗି ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବାହାର ରାଜ୍ୟନୁ ଆସୁଥିବା ଧାନ ରୋକବାରକେ ନିଆଯାଇଛି ପଦକ୍ଷେପ। ଆଉ ସ୍ୱାସ୍ଥ୍ୟ ସେବା, କୃଷି ଆର୍ ସ୍ଥାୟୀ ସହର କ୍ଷେତ୍ର ଥି ତିନିଟା ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରବାରକେ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 24 ତାରିଖ ଦିନ ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅବସରରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରନ ମହାପୁରୁମାନଙ୍କୁ ଦର୍ଶନ କରିବେ। ଦର୍ଶନ ଉତାରୁ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କର ଗସ୍ତକେ ନେଇକରି ଜିଲ୍ଲା ପ୍ରଶାସନ ତରଫ ଜୋରଦାର ପ୍ରସ୍ତୁତି ମୂଲ ହୋଇଥିବା ବେଳେ ଜିଲ୍ଲାପାଳ ସବୁ ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ବୈଠକ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପନ ଆନ୍ତର୍ଜାତିକ ଟେଲିକମ୍ୟୁନିକେସନ ୟୁନିୟନର ୱାର୍ଲଡ ଟେଲିକମ୍ୟୁନିକେସନ ଷ୍ଟାଣ୍ଡାର୍ଡାଇଜେସନ ସମ୍ମିଳନୀକେ ଉଦ୍ଘାଟନ କରିଛନ୍। ମିଳିତ ଜାତିସଂଘ ଏଜେନ୍ସି ଆନ୍ତର୍ଜାତୀୟ ଟେଲିକମ୍ ୟୁନିୟନର ମାନକୀକରଣ କାମ ଲାଗି ଫି 4 ବଛରେ ଥରେ ଇ ପରିଚାଳନା ସମ୍ମିଳନୀ ହେସି। ଇ ବଛର ପହିଲା ଥର ଲାଗି ଆଇଟିୟୁ ଡବ୍ଲ୍ୟୁଟିଏସ୍ଏ ଭାରତ ଆର୍ ଏସିଆ ପ୍ରଶାନ୍ତ ମହାସାଗରୀୟ ଇଲାକାନ ହୋଇଛେ। କାର୍ଯ୍ୟକ୍ରମଟି ଯୋଗଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇଣ୍ଡିଆ ମୋବାଇଲ କଂଗ୍ରେସ 2024ର 8 ନମ୍ବର ସଂସ୍କରଣକେ ଭିଲ୍ ଉଦ୍ଘାଟନ କରିଛନ୍। ଏଥି ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ଭାରତ ଆଜି ଟେଲିକମ୍ ଆର୍ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଥି ପୃଥିବୀର ସଫଳ ଦେଶ ଭିତରୁ ଗୋଟିଏ। ଭାରତୀ 120 କୋଟି ମୋବାଇଲ ଫୋନ୍ ବ୍ୟବହାରକାରୀ, 95 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ଥିବାର ବେଳେ ପୃଥିବୀର 40% ନୁ ଅଧିକା ରିଅଲ ଟାଇମ୍ ଡିଜିଟାଲ କାରବାର ଭାରତ ନ ହେଉଛି। ଏଆଇର ନୈତିକ ବ୍ୟବହାର ଲାଗି ଆହ୍ୱାନ ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୁରକ୍ଷା, ମର୍ଯ୍ୟାଦା ଆର୍ ସମାନତା ସବୁ ଆଲୋଚନାର କେନ୍ଦ୍ରଟି ରହିବାର ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନର ଇ ବଛର ଖରିଫ ଋତୁ ଲାଗି ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରିଛନ୍। ଖାସକରି ଧାନ ସଂଗ୍ରହତି ହେଉଥିବା ଅନିୟମିତତା, ଦୁର୍ନୀତିକେ ପୂରା ବନ୍ଦ କରବାରକେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ ଯେ ପହିଲା ଥର ଲାଗି ଧାନର ସର୍ବନିମ୍ନ ମୂଲ୍ୟ ଉପରେ 800 ଟଙ୍କା ଅଇତକା ଦିଆଯାଉଛି। ହେଥିର୍ଲାଗି ଚାଷୀମାନଙ୍କ ଭିତରେ ବହୁତଟି ଉଷ୍ଣାକି ଦେଖବାରକେ ମିଳିଛି। ଧାନ ସଂଗ୍ରହ ପ୍ରକ୍ରିୟାକେ ସ୍ୱଚ୍ଛ କରିବା ଲାଗି ଫି ମନ୍ତ୍ରୀ ଗୋଟିଏ କି ଦୁଇଟା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱଥି ରହିବେ। ସେମାନେ ଜିଲ୍ଲା ନଥିବାର ଭିନ୍ ଭିନ୍ ମଣ୍ଡିକେ ଯାଇକରି ଚାଷୀମାନଙ୍କର ସମସ୍ୟାର ସମାଧାନ କରିବେ। ସେନ୍ତା ଓଡ଼ିଶାନ ଧାନର ଦାମ ବଢ଼ିଥିବା ନୁ ବାହାର ରାଜ୍ୟନୁ ଓଡ଼ିଶାକେ ଧାନ ଆସିବାର ସମ୍ଭାବନା ରହିଛି। ବାହାର ରାଜ୍ୟନୁ ଆସୁଥିବା ଧାନକେ ରୋକବାର ଲାଗି ସରକାର ପଦକ୍ଷେପ ନେଇଛନ୍। ହେଥିର୍ଲାଗି ସବୁ ସୀମା ଇଲାକାନ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ନିୟୋଜନ କରବାର ଲାଗି ଜିଲ୍ଲାପାଳମାନେ ବ୍ୟବସ୍ଥା କରିଛନ୍। ସିସିଟିଭି ଜରିଏ ସିମ୍ନାର ମୁଖ୍ୟ ରାସ୍ତାମାନଙ୍କେ 24 ଘଣ୍ଟା ମନିଟରିଂ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ବୈଠକଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା ଆର୍ ଅଲଗା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆର୍ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା କାଲିଠାନୁ ହରିୟାଣା ଆର୍ ମୁମ୍ବାଇ ଗସ୍ତଥି ଯାଉଛନ୍। ମୁଖ୍ୟମନ୍ତ୍ରୀ ଆଇବା କାଲ ଉପରବେଳା ହରିୟାଣା ଯାଇକରି 17 ତାରିଖ ଦିନ ଚଣ୍ଡୀଗଡ଼ଠାରେ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବଟି ଯୋଗଦେବେ। ଇତାରୁତୁରୁ ସେଦିନ ଉପରବେଳା ଚଣ୍ଡୀଗଡ଼ଠାରେ ହେବାରକେ ଥିବା ଏନ୍ଡିଏ ଶାସିତ ମୁଖ୍ୟମନ୍ତ୍ରୀମାନଙ୍କର ବୈଠକଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଣ୍ଡୀଗଡ଼ ଗସ୍ତ ଉତ୍ତରୁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯାଇକରି 18 ତାରିଖ ଦିନ ଇଣ୍ଡିଆନ୍ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କ୍ଷେତ୍ର ଉପରେ ହେଉଥିବାର ଗୋଟିଏ ସମ୍ମିଳନୀଥି ଯୋଗଦେବେ। ଇତାରୁତୁରୁ 18 ତାରିଖ ଉପରବେଳା ଆର୍ 19 ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ମୁମ୍ବାଇନ ମେକ୍ ଇନ୍ ଓଡ଼ିଶା ଲାଗି ନିବେଶକ ସମ୍ମିଳନୀଥି ଯୋଗଦେବେ। 19 ତାରିଖ ସଞ୍ଜବେଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି। ଆଘର ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମଙ୍କର ଆଜି ଜନ୍ମଦିନ। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର କାଲାମଙ୍କୁ ସାମାଜିକ ଗଣମାଧ୍ୟମଟି ଶ୍ରଦ୍ଧାଞ୍ଜଳି ଦେଇକରି କହିଛନ୍ତି ଯେ ତାଙ୍କର ଚିନ୍ତାଧାରା ଓ ଦୂରଦୃଷ୍ଟି ଦେଶକେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରବାରକେ ସାହାଯ୍ୟ କରବା। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍ ଯେ ଭାରତର ମହାକାଶ ବିଜ୍ଞାନ, ଶିକ୍ଷା ଆର୍ ସାମାଜିକ ସଂସ୍କାର କ୍ଷେତ୍ରଟି ଡକ୍ଟର କାଲାମଙ୍କର ଅବଦାନ ଆଜିର ଯୁବବର୍ଗଙ୍କ ଲାଗି ଗୋଟିଏ ପ୍ରେରଣା ଆଏ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବଦୁଲ କାଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇକରି କହିଛନ୍ ଯେ ମିଜାଇଲ୍ ମ୍ୟାନ୍ ଡକ୍ଟର କାଲାମ ତାଙ୍କର ସାରା ଜୀବନକେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଆର୍ ଶିକ୍ଷା ଜରିଏ ରାଷ୍ଟ୍ର ଗଠନ ଲାଗି ଉତ୍ସର୍ଗ କରିଥିଲେ। ତାଙ୍କର ଜୀବନ ଆର୍ ତାଙ୍କର ଶିକ୍ଷା ସବୁବେଳେ ଆମକୁ ମାର୍ଗଦର୍ଶନ କରୁଥିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀନ ସ୍ୱାସ୍ଥ୍ୟସେବା କୃଷି ଆର୍ ସ୍ଥାୟୀ ସହର କ୍ଷେତ୍ରକେ ନଜରଥି ରଖିକରି ତିନିଟା ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରବାର୍କେ ଘୋଷଣା କରିଛନ୍। ଶିକ୍ଷା ମନ୍ତ୍ରଣାଳୟ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି କେନ୍ଦ୍ରମନ୍ତ୍ରୀ କହିଛନ୍ ଯେ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଏଆଇ ଥିବା ତିନିଟା ଉତ୍କର୍ଷ କେନ୍ଦ୍ର ପୃଥିବୀର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବା। ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏଆଇ ଉତ୍କର୍ଷ କେନ୍ଦ୍ର ନେତୃତ୍ୱ ଆଇଆଇଟି ଦିଲ୍ଲୀ ଆର୍ ଏମ୍ସ ଦିଲ୍ଲୀ ନେବା। ସେନ୍ତା କୃଷି କ୍ଷେତ୍ରଥି ଏଆଇ ଉତ୍କର୍ଷ କେନ୍ଦ୍ର ନେତୃତ୍ୱ ଆଇଆଇଟି ରୋପାର ନେବାର୍କେ ଥିବାର ବେଳେ ଆଇଆଇଟି କାନପୁର ସ୍ଥାୟୀ ସହର କ୍ଷେତ୍ରଥି ଏଆଇ ଉତ୍କର୍ଷ କେନ୍ଦ୍ରକେ ପରିଚାଳିତ କରବା। ବିକଶିତ ଭାରତର ସପନକେ ସାକାର କରବା ଲାଗି ଇ ତିନି ଉତ୍କର୍ଷ କେନ୍ଦ୍ରକେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ, ଶିଳ୍ପ ଅଂଶୀଦାର ଆର୍ ଷ୍ଟାର୍ଟଅପ୍ମାନେ ନେତୃତ୍ୱ ନେବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରବାର ସଙ୍ଗେ ଅତ୍ୟାଧୁନିକ ଆପ୍ଲିକେସନ୍ର ବିକଶିତ କରିବେ। ଏଆଇର ତିନିଟା ଉତ୍କର୍ଷ କେନ୍ଦ୍ର ସ୍ୱାସ୍ଥ୍ୟସେବା, କୃଷି ଆର୍ ସ୍ଥାୟୀ ସହର କ୍ଷେତ୍ରଟି ବଡ଼ ପରିବର୍ତ୍ତନ ଆନ୍ବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଭାରତନ ଏଆଇ ତିଆରି କରବାର ଆର୍ ଏଆଇ କାର୍ଯ୍ୟ କରବାର ଲକ୍ଷ୍ୟଟି 2023-24 ଆର୍ଥିକ ବଛରନୁ 2027-28 ଆର୍ଥିକ ବଛର ଭିତରେ ମୋଟ 990 କୋଟି ଟଙ୍କାର ବ୍ୟୟବରାଦ ସାଙ୍ଗେ ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ତିଆରି ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍। ରାଜ୍ୟ ସରକାର ଦୃଷ୍ଟିବାଧିତମାନଙ୍କ ଲାଗି ଦେଶର ପହିଲା ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରବା ଲାଗି ଚେଷ୍ଟା କରୁଛନ୍ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍। ଭୁବନେଶ୍ୱର ଥିବା ରାଜ୍ୟ ସ୍ୱତନ୍ତ୍ର ଶିକ୍ଷାର ଗବେଷଣା ପ୍ରତିଷ୍ଠାନ ତରଫରୁ ହୋଇଥିବା ରାଜ୍ୟସ୍ତରୀୟ ବିଶ୍ୱ ଧଳାବାଡ଼ି ଦିବସ ପାଳନ ଅବସରରେ ହୋଇଥିବା ସମାରୋହଟି ଶ୍ରୀ ସେଠୀ ଯୋଗ ଦେଇକରି କହିଛନ୍ ଯେ ଧଳାବାଡ଼ି ମନ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରସି। ସମାଜଟି ଦୃଷ୍ଟିବାଧିତ ଲୋକକୁ ଆତ୍ମନିର୍ଭରଶୀଳ କରବାର ଲାଗି ଧଳାବାଡ଼ିର ମହତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ଭିଲ୍ ଇଥି ଯୋଗ ଦେଇଥିବା ବକ୍ତାମାନେ କହିଛନ୍। ପୁରୀ ଶ୍ରୀମନ୍ଦିରନ ଆଇବା କାଲ ଦଶହରା ମାସର ଉଜ୍ଜଲ ପଖର ଚତୁର୍ଦ୍ଦଶୀ ତିଥିନ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ହେବା। ଇଟା ଗୋଟେ ଗୁପ୍ତ ନୀତି ହୋଇଥିବାରୁ ଦୁଇ ନମ୍ବର ଭୋଗମଣ୍ଡପ ଭୋଗ ଶେଷ ହେବା ଋତୁରୁ ଉପରବେଳା 5 ବଜେନୁ ରାତି 9 ବଜେ ତକ 4 ଘଣ୍ଟା ଲାଗି ମହାପ୍ରଭୁମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। କଳା ଅନୁଷ୍ଠାନ ଚିତ୍ରୋତ୍ପଳ ତରଫରୁ ସୁବର୍ଣ୍ଣପୂର୍ଣ୍ଣ ଦୁଇଦିନିଆ ମୁକ୍ତାକାଶ ଚିତ୍ରଶାଳା ଆଜି ଉଦ୍ଘାଟିତ ହୋଇଯାଇଛି। ଚିତ୍ରଶିଳ୍ପୀ ଦୁର୍ଯ୍ୟୋଧନ ମେହେରଙ୍କ ପରିଚାଳନାଟି ହୋଇଥିବା ଚିତ୍ରଶାଳାଟି ରାଜ୍ୟର 13 ଜିଲ୍ଲାନୁ ଆସିଥିବା 34 ଜଣ ଚିତ୍ରଶିଳ୍ପୀ ପ୍ରକୃତି ରଙ୍ଗ ଆର୍ ରାଗକେ ନେଇକରି ତିନିଟା କ୍ଷେପେ ସୁବର୍ଣ୍ଣପୁରର ପ୍ରାକୃତିକ ସୌନ୍ଦର୍ଯ୍ୟର ସଭାକେ ରଙ୍ଗ ଆର୍ ତୁଳି ଜରିଏ ଜଳରଙ୍ଗର ଚିତ୍ର କରୁଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ୍ନ ବ୍ଲକସ୍ତରୀୟ ମନରେଗା ବାବଦ ଜଣଶୁଣାଣି ହୋଇଛି। ବ୍ଲକ୍ ଇଲାକାନ 2023-24 ଶେଷ ଆର୍ 2024-25 ପହିଲା କ୍ଷେପେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାଟି କାର୍ଯ୍ୟକାରୀ ହୋଇଥିବାର ସବୁ ପ୍ରକଳ୍ପ ବାବଦେ ଜନଶୁଣାଣି ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଆର୍ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ହୋଇଥିବା ମୃଣ୍ମୟୀ ଦୁର୍ଗାପୂଜାର ଭସାଣୀ ଉତ୍ସବ ଆଜି ହୋଇଯାଇଛି। ପାରମ୍ପରିକ ଲୋକବାଦ୍ୟ ଲୋକନୃତ୍ୟ ଆର୍ ଘଣ୍ଟ ଘଣ୍ଟା ସହିତ ଲୋକମାନେ ମା'ଙ୍କୁ ବିଦାୟ ଦେଇଛନ୍। ସହରର 17 ମେଢ଼ ସହର ପରିକ୍ରମା କରବା ଋତୁରୁ ମହାନଦୀଥି ବିସର୍ଜନ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବିଲାଟର 2 ଜଣ ଜୁଆନ ଟୁକେଲକର ସାନ୍ଦୁଳ ନଦୀକେ ଗାଧବାର୍କେ ଯାଇଥିବା ବେଳେ ବୁଡ଼ିଯାଇକରି ଜୀବନ ଯାଇଛି। ଖବର ପାଇକରି ପୁଲିସ୍ ଆର୍ ଦମକଲ ବାହିନୀ ଘଟଣା ଜାଗାକେ ଯାଇକରି ଶବ ଉଦ୍ଧାର କରିଥିଲେ। ହାତ ଲାଗି ଜୀବାଣୁ ମୁହଁକେ ଯାଉଥିବାନୁ ଏଥିର୍ଲାଗି ସଚେତନତା ସୃଷ୍ଟି କରବାକେ ଆଜି ବିଶ୍ୱ ହାତ ଧୁଆ ଦିବସ ପାଳନ କରାଯାଉଛି। ଏ ଦିବସର ବାର୍ତ୍ତା ରହିଛେ କାଁ ହେଲା ଯେ ସଫା ହାତ ଦରକାର ଆଏ। ରାଜ୍ୟର ସବୁ ଉଚ୍ଚ ପ୍ରାଥମିକ ଆର୍ ମାଧ୍ୟମିକ ବିଦ୍ୟାଳୟନ ଇ ବଛର ବିଶ୍ୱ ହାତ ଧୁଆ ଦିବସ ପାଳନ କରବାର୍ ଲାଗି ସ୍କୁଲ୍ ଆର୍ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଇବା ନଭେମ୍ବର 14 ତକ ମାସେ ଧରିକରି ସ୍କୁଲ୍ମାନଙ୍କେ ଫି ଦିନ ଛାତ୍ରଛାତ୍ରୀମାନଙ୍କୁ ହାତ ଧୁଆ ଅଭ୍ୟାସ କରାଯିବା। ଏ ବାବଦେ ଓସେପା ତରଫରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଜରିଏ ଜଣାଇ ଦିଆଯାଇଛି। ବିଶ୍ୱ ହାତ ଧୁଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକମାନଙ୍କୁ ହାତ ଧୋଇବାର୍କେ ଗୋଟେ ଅଭ୍ୟାସ କରବାର୍କେ ଆହ୍ୱାନ ଦେଇଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 24 ଦିନ ଆସିବେ ଓଡ଼ିଶା। ଟେଲିକମ୍ ଆର୍ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଟି ଭାରତ ପୃଥିବୀର ଗୋଟେ ସଫଳ ରାଷ୍ଟ୍ର କହିଲେ ପ୍ରଧାନମନ୍ତ୍ରୀ। ଖରିଫ୍ ଋତୁ ଲାଗି ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବାହାର ରାଜ୍ୟନୁ ଆସୁଥିବା ଧାନ ରୁକବାର୍କେ ନିଆଯାଇଛି ପଦକ୍ଷେପ। ଆଉ ସ୍ୱାସ୍ଥ୍ୟସେବା, କୃଷି ଆର୍ ସ୍ଥାୟୀ ସହର କ୍ଷେତ୍ରଟି ତିନିଟା ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରବାର୍କେ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।